ତାର ପରିଣାମ ସ୍ୱରୂପ ଆମେ କଷ୍ଟ ଭୋଗ କରୁଛେ, କିନ୍ତୁ ଭଗବାନ ଯେତେବେଳେ ଚାହିଁବେ ସେ ହେଉଛନ୍ତି ସୃଷ୍ଟିର ସ୍ରଷ୍ଟା, ଏବଂ ଏ ଯେଉଁ ନିୟମମାନ ଭଗବାନ ନିଜେ ସୃଷ୍ଟି କରିଛନ୍ତି ଯେ ଜୀବମାନେ ଆଉ ବିଶେଷ ଭାବରେ ମନୁଷ୍ୟମାନେ କିପରି ଭାବରେ ଏ ସୃଷ୍ଟିର ନିୟମକୁ ମାନି ଚଳିବେ। କାରଣ ପଶୁପକ୍ଷୀମାନେ ଜାଣନ୍ତିନି ନିୟମ କ'ଣ ସୃଷ୍ଟିର, ସେମାନଙ୍କର ସେ ଜ୍ଞାନ ଉନ୍ନତ ଚେତନା ନାହିଁ, କିନ୍ତୁ ମଣିଷକୁ ଭଗବାନ ଉନ୍ନତ ଚେତନା ଦେଇଛନ୍ତି, ତାକୁ ବୁଦ୍ଧି ଦେଇଛନ୍ତି। ତେଣୁ ମଣିଷ ଧର୍ମ ଅଧର୍ମ ପାପ ପୁଣ୍ୟ ତାର ବିଚାର କରିପାରିବ, ଶାସ୍ତ୍ର ଅଧ୍ୟୟନ କରିପାରିବ, ଶାସ୍ତ୍ର ସମ୍ବନ୍ଧରେ ଶ୍ରବଣ କରିପାରିବ, କେବଳ ମଣିଷ ହିଁ ଏସବୁ କରିପାରିବ। ତେଣୁ ଭଗବାନ ମନୁଷ୍ୟମାନଙ୍କୁ ଏହି ସୃଷ୍ଟିର ନିୟମ ଜାଣିବା ପାଇଁ ଅବସର ପ୍ରଦାନ କରୁଛନ୍ତି ଯେ ଏହି ସୃଷ୍ଟିର ନିୟମ କ'ଣ, ଶାସ୍ତ୍ରରେ ଭଗବାନ କ'ଣ ନିର୍ଦ୍ଦେଶ ଦେଉଛନ୍ତି। ଯଦି ଏ ସମ୍ବନ୍ଧରେ ଆମର ଜ୍ଞାନ ରହିବ ତାହେଲେ ଆମେ ପାପକାର୍ଯ୍ୟ କରିବା ପାଇଁ ପ୍ରବୃତ୍ତ ହେବା ନାହିଁ, ଏବଂ ଆମର ଅଜ୍ଞାତ ସ୍ତରରେ ଯେଉଁ ସବୁ ପାପକାର୍ଯ୍ୟ ଆମେ କରିଛେ ସେ ପାପକାର୍ଯ୍ୟର ପରିଣାମ ବା ତାର ଯେଉଁ ଦୁଃଖ ପରିଣାମ ତାକୁ ଆମେ ଦୂରୀଭୂତ କରିପାରିବା। ଆଗକୁ ଆଉ ଆମେ ପାପକାର୍ଯ୍ୟ କରିବା ନାହିଁ, ଏବଂ ଯାହା ସବୁ ପାପକାର୍ଯ୍ୟ ହେଇଛି ତାକୁ ଆମେ ଦୂରୀଭୂତ କରିପାରିବା। ତେଣୁ ମନୁଷ୍ୟମାନେ ହିଁ ଏ କାର୍ଯ୍ୟ କରିପାରିବେ, ପଶୁପକ୍ଷୀମାନେ କରିପାରିବେ ନାହିଁ। କିନ୍ତୁ ଯେଉଁ ମନୁଷ୍ୟ ଭଗବାନଙ୍କ ପ୍ରତି ଶରଣାପନ୍ନ ନ ହୋଇ ତାର ଜୀବନକୁ କେବଳ ଆହାର ନିଦ୍ରା ଭୟ ମୈଥୁନରେ ବ୍ୟତୀତ କରୁଛି, ସେପରି ବ୍ୟକ୍ତି ପଶୁତୁଲ୍ୟ ଆଚରଣ କରିଥାଏ। କାରଣ ପଶୁମାନେ ମଧ୍ୟ ସେହି କାର୍ଯ୍ୟ କରୁଛନ୍ତି, ଆହାର ନିଦ୍ରା ଭୟ ମୈଥୁନ। ତେଣୁ ମନୁଷ୍ୟ ଧର୍ମ ଗ୍ରହଣ କରି ଆମେ ଯଦି ପଶୁତୁଲ୍ୟ କାର୍ଯ୍ୟ କରିବା ତାହେଲେ ଆମେ ପ୍ରକୃତ ମନୁଷ୍ୟ ପଦବାଚ୍ୟ ନୁହଁ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟମାନେ ଶ୍ରେଷ୍ଠ ପ୍ରାଣୀ। କାହିଁକି ଶ୍ରେଷ୍ଠ ପ୍ରାଣୀ ନା, ଧର୍ମ ହି ତେଷାଂ ଅଧିକ ବିଶେଷ, ଧର୍ମେଣ ହି ନା ପଶୁ ଭି ସମାନ। ଯେ ମନୁଷ୍ୟମାନଙ୍କ ନିକଟରେ ଧର୍ମ ଭାବନା ଥାଏ। ଏହି ଧର୍ମ କ'ଣ ନା, ଧର୍ମ ତୁ ସାକ୍ଷାତ ଭଗବତ ପ୍ରଣୀତ। ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ। ତେଣୁ ଯେଉଁମାନେ ଭଗବାନଙ୍କର ଉପଦେଶ ପାଳନ କରିଥାନ୍ତି, ତାଙ୍କର ଉପଦେଶ ଅନୁସାରେ କାର୍ଯ୍ୟ କରିଥାନ୍ତି, ସେମାନେ ପ୍ରକୃତପକ୍ଷେ ଧର୍ମ ଆଚରଣ କରିଥାନ୍ତି। ଯେପରି ଆମେ ଦେଖିବା ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ସମସ୍ତ ଶାସ୍ତ୍ରମାନଙ୍କର ସାର ସୂତ୍ର ଆକାରରେ ବର୍ଣ୍ଣନା କରୁଛନ୍ତି। ତେଣୁ ଭଗବତ ଗୀତାର ଉପଦେଶକୁ ଯଦି ଆମେ ଜୀବନରେ ପାଳନ କରିପାରିବା ତାହେଲେ ଆମେ ଧର୍ମ ପାଳନ କରୁଛେ ବା ଭଗବାନଙ୍କର ଉପଦେଶକୁ ପାଳନ କରୁଛେ ବୋଲି ଆମେ ଗ୍ରହଣ କରିବା, ଏବଂ ତାଦ୍ୱାରା ଆମର ଜୀବନ ସୁଖମୟ ହୋଇପାରିବ। ଦୁଃଖମୟ ଜୀବନକୁ ଦୂରୀଭୂତ କରି ଆମେ ଏ ସଂସାରରେ ସୁଖପୂର୍ବକ ଜୀବନ ନିର୍ବାହ କରିପାରିବା। ତେଣୁ ଏହି ଭୌତିକ ସଂସାରରେ ଆମର ଆବଶ୍ୟକତା ରହିଛି ଯେ ଭଗବାନଙ୍କର ଉପଦେଶକୁ ଜାଣିବା, ଭଗବାନ କିପରି ଭାବରେ ଉପଦେଶ ପ୍ରଦାନ କରୁଛନ୍ତି, ଏବଂ ଆମଠାରୁ କ'ଣ ଆଶା କରୁଛନ୍ତି, କ'ଣ କି ପ୍ରକାର କାର୍ଯ୍ୟ କଲେ ଆମେ ଏହି ଭୌତିକ ସଂସାରର ଦୁଃଖରୁ ମୁକ୍ତ ହୋଇପାରିବା, ସେଥିପାଇଁ ଭଗବାନ ଆମକୁ ଉପଦେଶ ପ୍ରଦାନ କରୁଛନ୍ତି ଭଗବତ ଗୀତାରେ। ଯେପରି ଯେପର୍ଯ୍ୟନ୍ତ ଆମେ ଭୌତିକ ଶରୀର ଗ୍ରହଣ କରୁଛେ ସେପର୍ଯ୍ୟନ୍ତ ଆମେ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ କଷ୍ଟ ଏବଂ ଯେଉଁ ତ୍ରିତାପର କଥା ମୁଁ କହୁଥିଲି ସେଗୁଡ଼ିକ ଭୋଗ କରିବା ପାଇଁ ଆମେ ବାଧ୍ୟ। ଏବଂ ଏ ଭୌତିକ ଶରୀର ଆମେ ଆମର ପୂର୍ବଜନ୍ମର କର୍ମଫଳ ଅନୁସାରେ ଗ୍ରହଣ କରୁଛୁ, କିନ୍ତୁ ଆମେ ସମସ୍ତେ ଏପରି ଏକ ଜୀବନ ଚାହୁଁଛେ ଯେଉଁ ଜୀବନରେ କୌଣସି ଦୁଃଖ ନଥିବ, ଆମେ କେବଳ ସୁଖରେ ଜୀବନ ନିର୍ବାହ କରିପାରିବା। କିନ୍ତୁ ସେପରି ଏକ ଜୀବନ ଅଛି କି ନାହିଁ ସେ ସମ୍ବନ୍ଧରେ ଆମର କୌଣସି ଧାରଣା ନାହିଁ। କାରଣ ଆମେ ସଂସାରରେ ଦେଖୁଛେ ଯେ ସମସ୍ତେ ସଂସାରରେ ହିଁ ଏକା ପ୍ରକାର ଦୁଃଖ ଭୋଗ କରୁଛନ୍ତି। ତେଣୁ ଏପରି ଏକ ଜୀବନ ସମ୍ବନ୍ଧରେ ଭଗବାନ କୃଷ୍ଣ ଭଗବତ ଗୀତାରେ ସୂଚନା ଦେଉଛନ୍ତି। ଭଗବାନ କୃଷ୍ଣ କହୁଛନ୍ତି, ଯଦ୍ ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ ଧାମଂ ପରମଂ ମମ। ଯେଉଁ ଧାମକୁ ପ୍ରାପ୍ତ ହେଲେ ବ୍ୟକ୍ତିର ଏହି ଭୌତିକ ସଂସାରରେ ପୁନରାଗମନ ହୁଏ ନାହିଁ, ତାହା ହେଉଛି ମୋର ପରମ ଧାମ। ତାହେଲେ ଆମେ ଦେଖିବା ଯେ ବର୍ତ୍ତମାନ ଭଗବାନ ଦୁଇଟି ଜଗତ କଥା କହୁଛନ୍ତି। ଗୋଟିଏ ହେଉଛି ଭୌତିକ ଜଗତ, ଯେଉଁଠାରେ ପ୍ରାଣୀମାନେ ଏହି ଦୁଃଖ ଭୋଗ କରୁଛନ୍ତି, ଜନ୍ମ ମୃତ୍ୟୁ ଜରାବାଦୀ ରୂପକ ଦୁଃଖ। କିନ୍ତୁ ଭଗବାନ ଆଉ ଯେଉଁ ତାଙ୍କର ନିଜର ଧାମ କଥା କହୁଛନ୍ତି, ଯେଉଁ ଧାମକୁ ଥରେ ଗଲେ ଆଉ ଏ ଭୌତିକ ସଂସାରରେ ପ୍ରତ୍ୟାବର୍ତ୍ତନ ହେବ ନାହିଁ, ସେ ଧାମ ହେଉଛି ଦିବ୍ୟ ଧାମ, ଭଗବାନଙ୍କର ନିଜ ଧାମ। ସେ ଧାମରେ ଜନ୍ମ ମୃତ୍ୟୁ ଜରାବାଜି ରୂପକ ଦୁଃଖ ନାହିଁ। ଆମେ ଏ ଭୌତିକ ସଂସାରରେ ଯେଉଁ ଦୁଃଖ ଭୋଗ କରୁଛେ, ଭଗବାନଙ୍କ ଧାମରେ ଏସବୁ ଦୁଃଖ ନାହିଁ। ଅର୍ଥାତ୍ ଯେଉଁମାନେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବେ, ସେମାନେ ଜନ୍ମ ମୃତ୍ୟୁ ଜରାବାଜି ରୂପକ ଦୁଃଖ ବା ତ୍ରିତାପ ଦ୍ୱାରା ଦଗ୍ଧୀଭୂତ ହେବେ ନାହିଁ। ଆମେ ଯେଉଁ ଜୀବନରେ ନିତ୍ୟ ସୁଖର କାମନା କରୁଛେ, ସେହି ନିତ୍ୟ ସୁଖ ଆମକୁ ଭଗବାନଙ୍କର ଧାମରେ ପ୍ରାପ୍ତ ହୋଇପାରିବ। ତେଣୁ ସେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବାକୁ ହେଲେ ଉପାୟ କ'ଣ? ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ତାର ଉପାୟ ସମ୍ବନ୍ଧରେ ମଧ୍ୟ ସୂଚନା ଦେଉଛନ୍ତି ଯେ କିପରି ଭାବରେ ବ୍ୟକ୍ତି ଏହି ଭୌତିକ ସଂସାରର ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହୋଇପାରିବ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ଅନ୍ତଃକାଳେ ଚ ମାମେବଂ ସ୍ମରନ୍ ମୁକ୍ତା କଳେ ବରଂ ଯା ପ୍ରୟାତି ସମଦ୍ଭାବଂ ଜାତି ନାତ୍ରିତ ସଂଶୟ। ଭଗବାନ କହୁଛନ୍ତି, ଯେଉଁମାନେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରିଥାନ୍ତି, ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଥାନ୍ତି, ତାଙ୍କର ନାମ ଉଚ୍ଚାରଣ କରିଥାନ୍ତି, ସେମାନେ ମୃତ୍ୟୁ ପରେ ଭଗବାନଙ୍କର ଧାମକୁ ପ୍ରାପ୍ତ ହୋଇଥାନ୍ତି। ତେଣୁ ଆମେ ହୁଏତ ଭାବିବା ଯେ ଭଗବାନ ବହୁତ ସରଳ ଉପାୟ ଆମକୁ କହୁଛନ୍ତି, ଯେ ଆମେ ଜୀବନ ସାରା ଯେଉଁ କାର୍ଯ୍ୟ କରୁଛେ ଆମେ ସବୁ କରିଚାଲିବା, ମୃତ୍ୟୁ ସମୟରେ ଟିକେ ଭଗବାନ କୃଷ୍ଣଙ୍କୁ ସ୍ମରଣ କରିଦେବା, ତାହେଲେ ଆମେ ଏ ଦୁଃଖରୁ ମୁକ୍ତ ହୋଇଯିବା, ଭଗବାନଙ୍କର ଧାମକୁ ପ୍ରାପ୍ତ ହେବା। କିନ୍ତୁ ଏହା ଏତେ ସହଜ ନୁହେଁ। ଆମେ ଜୀବନ ସାରା ଯେଉଁ କାର୍ଯ୍ୟ କରୁଛେ, ଯେଉଁ ବସ୍ତୁ ବା ବ୍ୟକ୍ତି ପ୍ରତି ଆମର ଆସକ୍ତି ରହିଛି, ମୃତ୍ୟୁ ସମୟରେ ସେହି ବ୍ୟକ୍ତି ବା ସେହି ବସ୍ତୁ ମନେ ପଡ଼ିବ, ସେତେବେଳେ ଭଗବାନ ମନେ ପଡ଼ିବେ। ଆମେ ଦେଖିବା ଯେ ଶ୍ରୀମଦ୍ ଭାଗବତରେ ଯେଉଁ ଅଜାମିଳ କଥା ବର୍ଣ୍ଣନା କରାଯାଇଛି, ଆପଣମାନେ ସମସ୍ତେ ଜାଣିଥିବେ ଶୁଣିଥିବେ, ଅଜାମିଳ ମହାନ ପାପୀ ଥିଲା, ତାର ଜୀବନରେ ଏପରି କୌଣସି କାର୍ଯ୍ୟ ନଥିଲା, ପାପ କାର୍ଯ୍ୟ, ଯାହାକି ସେ କରିନଥିଲା। ତେଣୁ ଏପରି ବ୍ୟକ୍ତି ଜୀବନ ସାରା ପାପ କାର୍ଯ୍ୟ କରିଛି, କିନ୍ତୁ ଯେତେବେଳେ ତାର ମୃତ୍ୟୁ ସମୟ ଆସି ଉପସ୍ଥିତ ହେଉଛି, ସେତେବେଳେ ଯମଦୂତମାନେ ଆସୁଛନ୍ତି ଅଜାମିଳର ଆତ୍ମାକୁ ନେଇଯିବା ପାଇଁ। ଆମେ ଦେଖୁଛେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେଉଛି, ସେ ସମୟରେ ବ୍ୟକ୍ତି ଆମେ କହୁଛେ ଯେ ସେ ବ୍ୟକ୍ତିଟି ଚାଲିଗଲା, ଯେ ପ୍ରକୃତ ସେ ବ୍ୟକ୍ତିଟି କିଏ ଥିଲା ଯେ ଚାଲିଯାଇଛି। ଆମେ ଜୀବନ ସାରା ଭାବୁଛେ ଆମେ ଏ ଶରୀର, ତେଣୁ ଆମେ ଶରୀରର ଯତ୍ନ ନେଉଛେ, ଏ ଶରୀରର ନାମକରଣ କରାଯାଉଛି, ଆମେ ସେହି ନାମରେ ନାମିତ ହେଉଛେ। ଯଦି ଆମେ ପଚାରିବା ଆପଣ କିଏ, ଆପଣ ସାଙ୍ଗେ ସାଙ୍ଗେ ଆପଣଙ୍କ ନାଁ କରିବେ, ମୁଁ ଅମୁକ ବ୍ୟକ୍ତି, ଅମୁକ ବ୍ୟକ୍ତିଙ୍କର ପୁତ୍ର ବା କନ୍ୟା। ତେଣୁ ଆମେ ଏ ଶରୀରକୁ ନିଜେ ବୋଲି ଭାବୁଛେ, କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହେଉଛି, ସେ ଶରୀର ଆମ ସମ୍ମୁଖରେ ପଡ଼ି ରହିଛି, କିନ୍ତୁ ଆମେ କହୁଛୁ ସେ ବ୍ୟକ୍ତିଟି ଚାଲିଗଲେ। ତାର ଅର୍ଥ ଆମେ ସେ ବ୍ୟକ୍ତିକୁ ତାର ଶରୀରଠାରୁ ଭିନ୍ନ ବୋଲି ମନେ କରୁଛେ, ସେ ବ୍ୟକ୍ତିଟି ଏ ଶରୀର ତ୍ୟାଗ କରି ଚାଲିଯାଇଛି। ତେଣୁ ଯେ ବ୍ୟକ୍ତିଟି ଶରୀର ତ୍ୟାଗ କଲା ସେ କିଏ, ସେ ହେଉଛି ଜୀବାତ୍ମା ବା ଯାହାକୁ ଆମେ ପ୍ରାଣ ଶକ୍ତି ବୋଲି କହିବା, ତାକୁ ଗୀତାରେ ଭଗବାନ କୃଷ୍ଣ ଆତ୍ମା ବୋଲି କହୁଛନ୍ତି। ତେଣୁ ଜୀବାତ୍ମା ଯେପର୍ଯ୍ୟନ୍ତ ଶରୀର ମଧ୍ୟରେ ରହିଛି, ଶରୀର କ୍ରିୟାଶୀଳ ହେଉଛି, ଆମେ କଥା କହିପାରୁଛେ, ଶୁଣିପାରୁଛେ, ହାତ ହଲେଇ ପାରୁଛେ, କାର୍ଯ୍ୟ କରୁଛେ, କିନ୍ତୁ ଯେତେବେଳେ ଜୀବାତ୍ମା ଶରୀର ତ୍ୟାଗ କରି ଚାଲିଯାଉଛି, ସେତେବେଳେ ଶରୀର ମୃତ ହୋଇଯାଉଛି, ଆଉ କ୍ରିୟାଶୀଳ ହୋଇପାରୁନି। ସେ ଶରୀରକୁ ନେଇ ଆମେ ସନ୍ତାନ ଭୂମିରେ ତାକୁ ଦଗ୍ଧୀଭୂତ କରିଦେଉଛୁ, ସେ ଶରୀର ମାଟିରେ ପରିଣତ ହୋଇଯାଉଛି, ପାଉଁଶରେ ପରିଣତ ହୋଇଯାଉଛି। ତେଣୁ ସେ ଶରୀରଟି ବ୍ୟକ୍ତିର ପୋଷାକ ସଦୃଶ ଥିଲା। ଯେପରି ଆମେ ପୋଷାକ ଧାରଣ କରୁଛେ ଶରୀରକୁ ଆବୃତ କରିବା ପାଇଁ, ଠିକ ସେହିପରି ଆତ୍ମାର ପୋଷାକ ହେଉଛି ଶରୀର। ତେଣୁ ଅନେକ ସମୟରେ ଲୋକମାନେ କୁହନ୍ତି, ଯେଉଁମାନେ ନାସ୍ତିକ, ଭଗବାନଙ୍କ ଉପରେ ବିଶ୍ୱାସ ନଥାଏ, ସେମାନେ କହିଥାନ୍ତି ଯେ ଯେତେବେଳେ ବ୍ୟକ୍ତିର ମୃତ୍ୟୁ ହୋଇଗଲା ସେତେବେଳେ ସବୁକିଛି ଶେଷ ହୋଇଗଲା, ତେଣୁ ଆଉ ଗୋଟେ ଜନ୍ମ ପୁଣି କୁଆଡୁ ଆସିବ। ତେଣୁ ସେମାନେ ଭାବିଥାନ୍ତି ଯେ ଶରୀର ଯେତେବେଳେ ମୃତ୍ୟୁ ହେଉଛି ଶରୀର ଭସ୍ମୀଭୂତ ହୋଇଯାଉଛି, ତେଣୁ ଆଉ କୌଣସି ଜନ୍ମ ନାହିଁ। ତେଣୁ ସେମାନେ ଭାବିଥାନ୍ତି ଯେପର୍ଯ୍ୟନ୍ତ ଜୀବନ ରହିଛି ସେପର୍ଯ୍ୟନ୍ତ ଆମେ କିପରି ଇନ୍ଦ୍ରିୟ ସୁଖ ଭୋଗ କରିବା, ସେଥିପାଇଁ ସେମାନେ ପ୍ରବୃତ୍ତ ହୋଇଥାନ୍ତି। କାରଣ ସେମାନେ ଭଗବାନଙ୍କ ଉପରେ ବିଶ୍ୱାସ କରିନଥାନ୍ତି, ନାସ୍ତିକ ଭାବାପନ୍ନ ହୋଇଥାନ୍ତି। ତେଣୁ ସେମାନେ ଚାର୍ବାକ ବୋଲି ଜଣେ ନାସ୍ତିକ ଥିଲେ, ତାଙ୍କର ଅନୁସରଣ କରିଥାନ୍ତି। ଏପରି ବ୍ୟକ୍ତିମାନେ ନାସ୍ତିକ ବ୍ୟକ୍ତିମାନେ ଚାର୍ବାଙ୍କର ମତବାଦ ସବୁ ନାସ୍ତିକ ମତବାଦ, ସେ ଭଗବାନଙ୍କ ଉପରେ ବିଶ୍ୱାସ କରୁନଥିଲେ। ତେଣୁ ସେ କହୁଥିଲେ ଯେ ଯାବତ୍ ଯିବେ ସୁଖନ୍ ଯିବେ, ଯେପର୍ଯ୍ୟନ୍ତ ବଞ୍ଚିବ ସୁଖରେ ବଞ୍ଚିବ, ସୁଖପୂର୍ବକ ଜୀବିତ ରହିବ, ଏବଂ ଋଣଙ୍କୃତା ଘୃତଂ ପିବେ। ସୁଖରେ ରହିବାକୁ ହେଲେ ଯଦି ପାଖରେ ଧନ ନାହିଁ ତାହେଲେ ଋଣ କର ଏବଂ ଘିଅ ଖା। ଅବଶ୍ୟ ଏଥିରେ ଆଉ ଗୋଟେ ଜିନିଷ ଆମର ଦେଖିବାର ରହିଛି ଯେ ଚାର୍ବାକ ଏତେ ନାସ୍ତିକ ହେଲେ ମଧ୍ୟ, ଭଗବାନଙ୍କ ଉପରେ ବିଶ୍ୱାସ ନଥିଲେ ମଧ୍ୟ ସେ ଘିଅ ଖାଇବା କଥା କହୁଛନ୍ତି, ସେ ମାଛ ମାଂସ ଖାଇବା କଥା କହୁନାହାନ୍ତି। ଆଜିକାଲି ଲୋକମାନେ ଭାବୁଛନ୍ତି ଯେ ମାଛ ମାଂସ ଖାଇଲେ ଶରୀର ହୃଷ୍ଟପୃଷ୍ଟ ହେବ, କିନ୍ତୁ ପ୍ରାଚୀନ କାଳରେ ଏସବୁ ମାଛ ମାଂସ ଖାଇବାର ପ୍ରଚଳନ ନଥିଲା। ବିଶେଷ ଭାବରେ ଲୋକମାନେ ହୃଷ୍ଟପୃଷ୍ଟ ହେବା ପାଇଁ ଘିଅ ଖାଉଥିଲେ। ତେଣୁ ଆଜିକାଲି ଡାକ୍ତରମାନେ ମଧ୍ୟ ପରୀକ୍ଷା କରି ଦେଖିଲେଣି ଯେ ମାଛ ମାଂସ ଖାଇବା ଦ୍ୱାରା ସବୁ ବିଭିନ୍ନ ରୋଗ ଉତ୍ପନ୍ନ ହେଉଛି। ତେଣୁ ଚାର୍ବାକ ନାସ୍ତିକ ହେଲେ ମଧ୍ୟ ସିଏ ଘିଅ ଖାଇବା ପାଇଁ କହୁଛନ୍ତି ଯେ ଘୃତୁଂ ପିବେ, ଯଦି ପାଖରେ ଧନ ନାହିଁ ତାହେଲେ ଘିଅ ଋଣ କର ଏବଂ ଘିଅ ଖା। କାରଣ ନା ଭସ୍ମୀଭୂତ ଦେହସ୍ୟ ପୁନରାଗମନ କୃତଃ, ଏ ଶରୀର ଯେତେବେଳେ ମୃତ୍ୟୁ ହେଉଛି ଭସ୍ମୀଭୂତ ହୋଇଯାଉଛି, ତାହେଲେ ପୁଣି ଶରୀରର ପୁଣି ଆଗମନ କିପରି ହେବ? ଶରୀର ନଷ୍ଟ ଯେତେବେଳେ ହୋଇଗଲା, କିନ୍ତୁ ଚାର୍ବାକ ଭୁଲି ଯାଇଥିଲେ ଯେ ଏ ଶରୀର ନଷ୍ଟ ହେବା ସହିତ ବ୍ୟକ୍ତି ନଷ୍ଟ ହୋଇଯାଉନି। ଶରୀର ନଷ୍ଟ ହୋଇଯାଉଛି ଠିକ କଥା, କିନ୍ତୁ ଶରୀର ମଧ୍ୟରେ ଯେଉଁ ଜୀବାତ୍ମା ରହିଛି ସେ ଜୀବାତ୍ମା ନଷ୍ଟ ହେଉନି। କାରଣ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଯେ ନୈନଂ ଛିନ୍ନତି ଶସ୍ତ୍ରାଣୀ ନୈନଂ ଦହତି ପାବକ, ଯେ ଆତ୍ମାକୁ କୌଣସି ଶସ୍ତ୍ର ଦ୍ୱାରା ଛେଦନ କରାଯାଇପାରିବ ନାହିଁ, ବା ଆତ୍ମାକୁ ଅଗ୍ନି ଦ୍ୱାରା ଭସ୍ମୀଭୂତ କରାଯାଇପାରିବ ନାହିଁ। ତେଣୁ ଆତ୍ମା ହେଉଛି ଭଗବାନଙ୍କର ନିତ୍ୟ ଅଂଶ, ଏବଂ ଏ ଆତ୍ମା ଯେତେବେଳେ ଶରୀର ତ୍ୟାଗ କରୁଛି ସେତେବେଳେ କର୍ମ ଅନୁସାରେ ଅନ୍ୟ ଗୋଟିଏ ଶରୀରରେ ଯାଇ ପ୍ରବେଶ କରୁଛି। ଶରୀର ଭସ୍ମୀଭୂତ ହୋଇଯାଉଛି କିନ୍ତୁ ଆତ୍ମା ପ୍ରବେଶ କରୁଛି। ତେଣୁ ଆତ୍ମା ଯେତେବେଳେ ପ୍ରବେଶ କରୁଛି ଆମେ କହୁଛେ ଯେ ଆଉ ଗୋଟିଏ ଜନ୍ମ ହେଲା, ଅନ୍ୟ ଗୋଟିଏ ଶରୀରରେ ଯେତେବେଳେ ପ୍ରବେଶ କରୁଛି। ତେଣୁ ସେ ଜୀବାତ୍ମାର ଗୋଟିଏ ଶରୀର ତ୍ୟାଗ କରି ଆଉ ଗୋଟିଏ ଶରୀର ମଧ୍ୟରେ ପ୍ରବେଶକୁ ଜନ୍ମାନ୍ତର କୁହାଯାଉଛି। ଯେପରି ଆମର ପୋଷାକ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ ଆମେ ସେ ପୋଷାକକୁ ଫିଙ୍ଗି ଦେଉଛୁ ଆଉ ନୂଆ ପୋଷାକ ପିନ୍ଧୁଛୁ, ଠିକ ସେହିପରି ଆତ୍ମା ଏହି ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ତ୍ୟାଗ କରି ଅନ୍ୟ ଗୋଟିଏ ଶରୀର ମଧ୍ୟରେ ପ୍ରବେଶ କରୁଛି କର୍ମ ଅନୁସାରେ। ତେଣୁ ଏହିପରି ଭାବରେ ଜୀବାତ୍ମା ଗୋଟିକ ପରେ ଗୋଟିଏ ଏହିପରି 84 ଲକ୍ଷ ଜୀବଧନୀ ମଧ୍ୟରେ ପ୍ରବେଶ କରୁଛି ଏବଂ ସଂସାରର କଷ୍ଟ ଭୋଗ କରୁଛି, ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପରେ କଷ୍ଟ ଭୋଗ କରୁଛି। ତେଣୁ ଭଗବାନ କହୁଛନ୍ତି ଯେ ଯେତେବେଳେ ବ୍ୟକ୍ତି ମୃତ୍ୟୁ ସମୟରେ ମୋର ସ୍ମରଣ କରିବ, ସେଇ ମୃତ୍ୟୁମୟ ସଂସାରରୁ ଉଦ୍ଧାର ହୋଇ ମୋର ଧାମକୁ ପ୍ରାପ୍ତ ହେବ। ତେଣୁ ଆମେ ଯେଉଁ ଅଜାମିଳ କଥା କହୁଥିଲେ ଯେ ଅଜାମିଳ ଜୀବନ ସାରା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଲ, କିନ୍ତୁ ମୃତ୍ୟୁ ସମୟରେ ଯେତେବେଳେ ଯମଦୂତ ମାନେ ଆସିଲେ ତାର ଆତ୍ମାକୁ ନେଇଯିବା ପାଇଁ, ସେତେବେଳେ ଯମଦୂତ ମାନେ ବିକଟା ଭୟଙ୍କର ମୂର୍ତ୍ତି ଧାରଣ କରି ଆସୁଛନ୍ତି ଅଜାମିଳ ନିକଟକୁ, ଅଜାମିଳର ଆତ୍ମାକୁ ନେଇଯିବା ପାଇଁ। ଏବଂ ଅଜାମିଳ ଅତ୍ୟନ୍ତ ଭୟଭୀତ ହୋଇ ସେତେବେଳେ ସେ ତାର ଶିଶୁ ସନ୍ତାନ ଶିଶୁପୁତ୍ର ଯାହାର ନାମ ସେ ନାରାୟଣ ଦେଇଥିଲା, ସେ ନାରାୟଣ ସେ ପାଖରେ କ୍ରୀଡ଼ା କରୁଥିଲା ପାର୍ଶ୍ୱବର୍ତ୍ତୀ ସ୍ଥାନରେ, ସେ ନାରାୟଣଙ୍କୁ ଡାକିବାକୁ ଆରମ୍ଭ କଲା। ଯେହେତୁ ନାରାୟଣଙ୍କୁ ଭଲ ପାଉଥିଲା, ତାର ପୁତ୍ର ନାରାୟଣକୁ, ଭଗବାନ ନାରାୟଣ ନା। କିନ୍ତୁ ଆଗ କାଳରେ ଅତି କମରେ ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖୁଥିଲେ। ଉଦ୍ଦେଶ୍ୟ ଥିଲା ଯେ ଅତି କମରେ ପିଲାମାନଙ୍କୁ ଡାକିବା ଛଳରେ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରିତ ହୋଇଯିବ। କାରଣ ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ ମୋତେ ସ୍ମରଣ କରିବ, ମୋର ନାମ ଉଚ୍ଚାରଣ କରିବ, ମୃତ୍ୟୁ ପରେ ତାଙ୍କର ଧାମକୁ ସେ ପ୍ରାପ୍ତ ହେବ। ତେଣୁ ଅତିକମରେ ପିତାମାତାମାନେ ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖିଥାନ୍ତି, ଯାହାଫଳରେ ପିଲାମାନଙ୍କୁ ଡାକିବା ଛଳରେ ଭଗବାନଙ୍କର ନାମ ମଧ୍ୟ ଉଚ୍ଚାରିତ ହେଉଥାଏ। ଆଜିକାଲି ଅବଶ୍ୟ ବାପା ମା ମାନେ ଭଗବାନଙ୍କର ନାମକୁ ପୁରୁଣା କାଳିଆ ବୋଲି ଭାବିଲେଣି, ତେଣୁ ଆଜିକାଲି ସବୁ ଭଗବାନଙ୍କର ନାମ ଦେଉନାହାନ୍ତି ପିତାମାତା, ସେମାନେ ସବୁ ଉଦ୍ଭଟ ନାମ ସବୁ ଦେଉଛନ୍ତି ତାଙ୍କର ପିଲାମାନଙ୍କର ନାମ, ପିଣ୍ଟୁ ମିଣ୍ଟୁ, ଏ ନାମର କିଛି ଅର୍ଥ ନାହିଁ। କିନ୍ତୁ ଅଜାମିଳ ଏତେ ବଡ ପାପୀ ହେଲେ ମଧ୍ୟ ସେ ତାର ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ରଖିଥିଲା, ତାହା ଥିଲା ତାର ସଂସ୍କାର, ଜନ୍ମଜାତ ସଂସ୍କାର। କାରଣ ଅଜାମିଳର ଜନ୍ମ ବ୍ରାହ୍ମଣ ପରିବାରରେ ହୋଇଥିଲା ଏବଂ ବାଲ୍ୟକାଳରେ ଅଜାମିଳ ଧର୍ମ ଅନୁଷ୍ଠାନ କରୁଥିଲା ଏବଂ ତାର ପିତାଙ୍କ ନିର୍ଦ୍ଦେଶରେ ଭଗବାନଙ୍କର ସେବା ପୂଜାରେ ସାହାଯ୍ୟ କରୁଥିଲା ତାର ପିତାଙ୍କୁ। ତେଣୁ ତାର ସେ ପିଲାଦିନୁ ସେ ସଂସ୍କାର ରହିଥିଲା, କାରଣ ପ୍ରତି ବ୍ରାହ୍ମଣ ପରିବାରରେ ସାଧାରଣ ଭାବରେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ପୂଜା ହୋଇଥାଏ। ଭଗବାନ କୃଷ୍ଣ ବା ବିଷ୍ଣୁଙ୍କର ମୂର୍ତ୍ତି ନଥିଲେ ମଧ୍ୟ ଶାଳଗ୍ରାମ ଥିଲା ପ୍ରତିଟି ବ୍ରାହ୍ମଣ ପରିବାରରେ ଥାନ୍ତି, ଶାଳଗ୍ରାମଙ୍କର ପୂଜା ପ୍ରତିଟି ବ୍ରାହ୍ମଣ ପରିବାରରେ ହୋଇଥାଏ। ତେଣୁ ବାଲ୍ୟକାଳରୁ ବ୍ରାହ୍ମଣ ପରିବାରରେ ପିଲାମାନେ ସେ ସଂସ୍କାର ପ୍ରାପ୍ତ ହୋଇଥାନ୍ତି, ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିବାର ସଂସ୍କାର। ତେଣୁ ଅଜାମିଳରୁ ସେ ସଂସ୍କାର ରହିଥିଲା, କିନ୍ତୁ କାଳକ୍ରମେ ସେ ଅସତ୍ସଙ୍ଗ କରିବା ହେତୁ, ବେଶ୍ୟାସଙ୍ଗ କରିବା ହେତୁ ସେ ବିପଥଗାମୀ ହୋଇଗଲେ ଏବଂ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ରତ ରହିଲା। କିନ୍ତୁ ତାର ସେ ବାଲ୍ୟ ସଂସ୍କାର ହେତୁ ସେ ପିଲାମାନଙ୍କର ନାମ ସବୁ ଭଗବାନଙ୍କର ନାମ ଦେଇଥିଲା। ତେଣୁ ଯେତେବେଳେ ମୃତ୍ୟୁ ସମୟରେ ଅଜାମିଳର ଆତ୍ମାକୁ ନେବା ପାଇଁ ଯମଦୂତମାନେ ଆସୁଛନ୍ତି, ସେତେବେଳେ ଯମଦୂତମାନଙ୍କର ଭୟଙ୍କର ରୂପ ଦର୍ଶନ କରି ଅଜାମିଳ ଭୟଭୀତ ହୋଇପାରୁଛି। ଆମେ ଦେଖୁ ଅନେକ ସମୟରେ ଯେଉଁମାନେ ମୃତ୍ୟୁ ଶଯ୍ୟାରେ ପଡ଼ିଥାନ୍ତି ବା ମୃତ୍ୟୁ ସମୟରେ ବ୍ୟକ୍ତିମାନେ ଭୟଭୀତ ହୋଇ ମଳମୂତ୍ର ତ୍ୟାଗ କରିଥାନ୍ତି, କାରଣ ସେମାନେ ଭୟଙ୍କର ଯମଦୂତମାନଙ୍କୁ ଦର୍ଶନ କରନ୍ତି। ସେ ସମୟରେ ସେମାନେ ପ୍ରକାଶ କରିପାରନ୍ତିନି ବାହାରେ ଅନ୍ୟମାନଙ୍କ ନିକଟରେ, କିନ୍ତୁ ସେମାନେ ଅନୁଭବ କରନ୍ତି ଯେ କିପରି ଭୟଙ୍କର ରୂପ ଧାରଣ କରି ଯମଦୂତମାନେ ଆସୁଛନ୍ତି ତା ନିକଟକୁ ତାର ଆତ୍ମାକୁ ନେଇଯିବା ପାଇଁ। ତେଣୁ ଅଜାମିଳ ଯେତେବେଳେ ଭୟଙ୍କର ଯମଦୂତମାନଙ୍କୁ ଦର୍ଶନ କରୁଛି, ସେତେବେଳେ ସେ ଭୟଭୀତ ହୋଇ ନିକଟରେ କ୍ରୀଡ଼ା କରୁଥିବା ତାର ଶିଶୁ ସନ୍ତାନ ଯାହାର ନାମ ସେ ରଖିଥିଲା ନାରାୟଣ, ସେ ନାରାୟଣ ନାରାୟଣ ବୋଲି ଚିତ୍କାର କରୁଛି। ସେ ଯଦିଓ ତାର ଶିଶୁ ପୁତ୍ର ନାରାୟଣଙ୍କୁ ଡାକୁଛି, କିନ୍ତୁ ଭଗବାନ କହୁଛନ୍ତି ଯେ ମୃତ୍ୟୁ ସମୟରେ ଯେ ତାଙ୍କର ନାମ ଉଚ୍ଚାରଣ କରିବ ତାହେଲେ ସେ ଭଗବାନଙ୍କର ଧାମକୁ ପ୍ରାପ୍ତ ହେବ। ତେଣୁ ଭଗବାନ ଏବଂ ତାଙ୍କର ନାମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଏବଂ ଯେତେବେଳେ ଅଜାମିଳ ଏହି ନାରାୟଣ ନାମ ଉଚ୍ଚାରଣ କରିଛି, ସେତେବେଳେ ସଙ୍ଗେ ସଙ୍ଗେ ଭଗବାନଙ୍କର ଧାମ ବୈକୁଣ୍ଠ ଧାମରୁ ବିଷ୍ଣୁ ଦୂତମାନେ ଆସି ସେ ସ୍ଥାନରେ ଉପସ୍ଥିତ ହୋଇଛନ୍ତି। କାରଣ ଭଗବାନ ନାରାୟଣ ନାମ ଉଚ୍ଚାରଣ କରୁଥିବା ବ୍ୟକ୍ତିମାନଙ୍କୁ ରକ୍ଷା କରିବେ, ତେଣୁ ସେ ତାଙ୍କର ଦୂତମାନଙ୍କୁ ପ୍ରେରଣ କରିଛନ୍ତି। ତେଣୁ ବିଶ୍ୱଦୂତମାନେ ଯେତେବେଳେ ଆସିଛନ୍ତି ସେମାନେ ସମସ୍ତେ ଚାରୁ ଚତୁର୍ଭୁଜ ମାନେ ସୁନ୍ଦର ଚତୁର୍ଭୁଜ ମୂର୍ତ୍ତି ବିଷ୍ଣୁଦୂତମାନେ, କାରଣ ଭଗବାନଙ୍କ ଧାମରେ ତାଙ୍କର ଯେଉଁ ଭକ୍ତମାନେ ସବୁ ରହିଛନ୍ତି ବା ଯେଉଁମାନେ ଭଗବାନଙ୍କର ଧାମକୁ ପ୍ରାପ୍ତ ହୁଅନ୍ତି ଭଗବାନଙ୍କ ପରି ରୂପ ସେମାନେ ପ୍ରାପ୍ତ ହୋଇଥାନ୍ତି, ଭଗବାନଙ୍କ ପରି ସୁନ୍ଦର ରୂପ ସେମାନେ ପ୍ରାପ୍ତ ହୋଇଥାନ୍ତି ଆଉ ଭଗବାନ ବିଷ୍ଣୁଙ୍କ ପରି ସେମାନେ ଚତୁର୍ଭୁଜ ମୂର୍ତ୍ତି ହୋଇଥାନ୍ତି ତାଙ୍କର ଭକ୍ତମାନେ ମଧ୍ୟ। ତେଣୁ ବୈକୁଣ୍ଠରେ ସମସ୍ତେ ଚତୁର୍ଭୁଜ ମୂର୍ତ୍ତି ଏବଂ ଚତୁର୍ଭୁଜରେ ଶଙ୍ଖଚକ୍ର ଗଦାପଦ ମଧ୍ୟ ଧାରଣ କରିଥାନ୍ତି। ଭଗବାନ ବିଷ୍ଣୁଙ୍କ ପରି ତାଙ୍କର ଭକ୍ତମାନେ ମଧ୍ୟ ଶଙ୍ଖ ଚକ୍ର ଗଦାପଦ୍ମ ଧାରଣ କରିଥାନ୍ତି ଏବଂ ଭଗବାନ ବିଷ୍ଣୁଙ୍କ ପରି ସେମାନେ ଦେଖିବା ପାଇଁ ବହୁତ ସୁନ୍ଦର, ସେମାନଙ୍କର ରୂପ ଶ୍ୟାମବର୍ଣ୍ଣ ଏବଂ ସେମାନେ ମଧ୍ୟ ଭଗବାନ ବିଷ୍ଣୁଙ୍କ ପରି ପୀତ ବସ୍ତ୍ର ଧାରଣ କରିଥାନ୍ତି ଏବଂ ବିଷ୍ଣୁଙ୍କର ଅସ୍ତ୍ରମାନ ମଧ୍ୟ ସେମାନେ ଧାରଣ କରିଥାନ୍ତି। ତେଣୁ ଏହିପରି ବିଷ୍ଣୁଦୂତମାନେ ଯେତେବେଳେ ଆସି ଅଜାମିଳ ନିକଟରେ ପହଞ୍ଚିଲେ ଯେଉଁଠାରେ କି ଯମଦୂତମାନେ ଆସି ଅଜାମିଳର ଆତ୍ମାକୁ ନେଇଯିବା ପାଇଁ ଚେଷ୍ଟା କରୁଥିଲେ ବାନ୍ଧି କରି, ସେହି ସମୟରେ ବିଷ୍ଣୁଦୂତମାନେ ଆସି ଯମଦୂତମାନଙ୍କୁ ବାଧା ଦେଲେ ଯେ ତୁମେ ଅଜାମିଳର ଆତ୍ମାକୁ ନେଇପାରିବ ନାହିଁ। ଏହା ହେଉଛି ପ୍ରଥମ ଘଟଣା, କାରଣ ଏପର୍ଯ୍ୟନ୍ତ ଯମଦୂତମାନେ ତାଙ୍କର କାର୍ଯ୍ୟ ସମ୍ପାଦନ କରିବାରେ କେବେ ବାଧାର ସମ୍ମୁଖୀନ ହୋଇନଥିଲେ, କାରଣ ଯମଦୂତମାନେ ସାଧାରଣତଃ ପାପୀମାନଙ୍କ ନିକଟକୁ ଯାଇଥାନ୍ତି ପାପୀମାନଙ୍କର ଆତ୍ମାକୁ ଆଣିବା ପାଇଁ ଯମରାଜଙ୍କ ନିକଟକୁ ବିଚାର ପାଇଁ, ଯମରାଜ ପାପର ବିଚାର କରି ପାପୀମାନଙ୍କୁ ନର୍କ ଯନ୍ତ୍ରଣା ପ୍ରଦାନ କରିବେ ଏବଂ ନର୍କ ଯନ୍ତ୍ରଣା ପରେ ପୁଣି ଗୋଟିଏ ଜନ୍ମ ଦେଇ ସେ ଜନ୍ମରେ ମଧ୍ୟ ସେମାନେ ଅବଶିଷ୍ଟ କଷ୍ଟ ବା ଦୁଃଖକୁ ଭୋଗ କରିବେ। ତେଣୁ ଯମଦୂତମାନେ ସାଧାରଣତଃ ପାପୀ ବ୍ୟକ୍ତିମାନଙ୍କ ନିକଟକୁ ଯାଇଥାନ୍ତି ଏବଂ ଯେଉଁମାନେ ବିଷ୍ଣୁଦୂତ ସେମାନେ ସାଧାରଣତଃ ଭକ୍ତମାନଙ୍କ ନିକଟକୁ ଯାଇଥାନ୍ତି, ଭକ୍ତମାନଙ୍କୁ ଭଗବାନଙ୍କର ଧାମ ନେଇଯିବା ପାଇଁ ବିଷ୍ଣୁଦୂତମାନେ ଆସନ୍ତି, ଯେଉଁମାନେ ପାପୀ ସେମାନଙ୍କୁ ନେଇଯିବା ପାଇଁ ଯମଦୂତମାନେ ଆସନ୍ତି। ତେଣୁ ଏହି ଦୁଇ ଗୋଷ୍ଠୀ ଯମଦୂତ ଏବଂ ବିଷ୍ଣୁଦୂତଙ୍କର କେବେ ପରସ୍ପର ମଧ୍ୟରେ ଭେଟ ହୁଏନି, ସାକ୍ଷାତ ହୁଏନି, କାରଣ ସେମାନଙ୍କର କାର୍ଯ୍ୟକ୍ଷେତ୍ର ସବୁ ଭିନ୍ନ ଭିନ୍ନ। ଯମଦୂତମାନଙ୍କର କାର୍ଯ୍ୟକ୍ଷେତ୍ର ପାପୀମାନଙ୍କର ସ୍ଥାନ ଏବଂ ବିଷ୍ଣୁଦୂତମାନଙ୍କର କାର୍ଯ୍ୟକ୍ଷେତ୍ର ହେଲା ଭକ୍ତମାନଙ୍କର ସ୍ଥାନକୁ ସେମାନେ ଯାଇଥାନ୍ତି। ତେଣୁ ସେମାନଙ୍କର କେବେ ନିଜ ନିଜ ଭିତରେ ସାକ୍ଷାତ ହେବାର ସମ୍ଭାବନା ନଥାଏ, କିନ୍ତୁ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଦୁଇ ଗୋଷ୍ଠୀ ଏକତ୍ରିତ ହୋଇଛନ୍ତି ଯମଦୂତ ଏବଂ ବିଷ୍ଣୁଦୂତମାନ, କାରଣ ଏକ ବିଷମ ପରିସ୍ଥିତି ଉତ୍ପନ୍ନ ହୋଇଯାଇଛି ଯେ ଅଜାମିଳ ଯଦିଓ ମହାନ ପାପୀ ସେ କିନ୍ତୁ ମୃତ୍ୟୁ ସମୟରେ ସେ ନାରାୟଣ ନାମ ଉଚ୍ଚାରଣ କରିଛି, ଯଦିଓ ସେ ଭଗବାନ ନାରାୟଣଙ୍କୁ ଡାକି ନାହିଁ ତାର ପୁତ୍ର ନାରାୟଣଙ୍କୁ ଡାକିଛି କିନ୍ତୁ ନାରାୟଣ ନାମ ତାର ମୁଖରୁ ଉଚ୍ଚାରିତ ହୋଇଛି। ସେ କେଉଁ ଉଦ୍ଦେଶ୍ୟରେ ଉଚ୍ଚାରିତ କରିଛି ସେଟା ଭିନ୍ନ କଥା, କିନ୍ତୁ ନାରାୟଣ ନାମ ତାର ମୁଖରୁ ଉଚ୍ଚାରିତ ହୋଇଛି। ତେଣୁ ବିଷ୍ଣୁଦୂତମାନେ ସେ ନାମ ଶ୍ରବଣ କରି ସେମାନେ ଆସୁଛନ୍ତି ଅଜାମିଳକୁ ରକ୍ଷା କରିବା ପାଇଁ ଯମଦୂତମାନଙ୍କ କବଳରୁ, ତେଣୁ ସେମାନେ ବାଧା ଦେଇଛନ୍ତି ଯମଦୂତମାନଙ୍କୁ ତୁମେ ଅଜାମିଳର ଆତ୍ମାକୁ ନେଇପାରିବ ନାହିଁ। ସେପରି ଅବସ୍ଥାରେ ଯମଦୂତମାନେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି ଯେ ଏପର୍ଯ୍ୟନ୍ତ ଆମର ସରକାରୀ କାର୍ଯ୍ୟରେ ଆମକୁ କେହି ବାଧା ଦେଇନଥିଲେ, କାରଣ ଯମଦୂତମାନେ ଭାବୁଥିଲେ ଯେ ଯମରାଜ ହେଉଛନ୍ତି ଆମର ସବୁଠାରୁ ଶକ୍ତିଶାଳୀ, ସେ ପ୍ରକୃତ ପକ୍ଷେ ଭଗବାନ, କାରଣ ସେ ଯାହାକୁ ଆଦେଶ ଦେଉଛନ୍ତି ଆମେ ସେମାନଙ୍କୁ ବାନ୍ଧି ଯମରାଜଙ୍କ ନିକଟକୁ ନେଇଯାଉଛୁ। ତେଣୁ ଯମରାଜଙ୍କର ସମସ୍ତ ପ୍ରାଣୀମାନଙ୍କ ଉପରେ ଅଧିକାର ରହିଛି। ତେଣୁ ଯମଦୂତମାନେ ଭାବୁଥିଲେ ଯେ ଆମକୁ ଏପର୍ଯ୍ୟନ୍ତ ଆମର ସରକାରୀ କାର୍ଯ୍ୟରେ କେହି ବାଧା ଦେଇନଥିଲେ, କିନ୍ତୁ ଏ ସବୁ ଚାରିଜଣ ବ୍ୟକ୍ତି କିଏ ଆସିଛନ୍ତି ଏମାନେ ଚତୁର୍ଭୁଜ ମୂର୍ତ୍ତି ଦେଖିବା ପାଇଁ ସୁନ୍ଦର ଦେଖାଯାଉଛନ୍ତି, କିନ୍ତୁ ତାଙ୍କର ଚତୁର୍ଭୁଜରେ ସେମାନେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି, ତେଣୁ ଯମଦୂତମାନେ ଟିକେ ଭୟଭୀତ ମଧ୍ୟ ହେଉଛନ୍ତି। ସେମାନଙ୍କର ହାତରେ ସବୁ ଅସ୍ତ୍ରଶସ୍ତ୍ର ଦେଖେ, କିନ୍ତୁ ଭାବୁଛନ୍ତି ଆମ କାର୍ଯ୍ୟରେ ଏମାନେ ବାଧା ଦେବା ପାଇଁ କିଏ, କେଉଁଠାରୁ ଆସିଛନ୍ତି। ତେଣୁ ସେମାନେ ବିଷ୍ଣୁତମାନଙ୍କୁ ପ୍ରଶ୍ନ କରୁଛନ୍ତି ଯମଦୂତମାନେ, ଯେ ଆପଣମାନେ ସବୁ ଦେଖିବା ପାଇଁ ଭଦ୍ର ବ୍ୟକ୍ତି ପରି ଦେଖାଯାଉଛନ୍ତି, ଆପଣଙ୍କର ବେଶ ପୋଷାକ ଏବଂ ଆପଣଙ୍କର ରୂପ ସବୁ ଭଦ୍ର ବ୍ୟକ୍ତି ପରି ଦେଖାଯାଉଛି, ତେଣୁ ଭଦ୍ର ବ୍ୟକ୍ତି ଭଦ୍ର ଆଚରଣ କରିବ, ସ୍ୱାଭାବିକ କଥା। କିନ୍ତୁ ଆପଣମାନେ ସବୁ ସୁନ୍ଦର ଭଦ୍ର ବ୍ୟକ୍ତି ହୋଇଥିଲେ ମଧ୍ୟ ଆପଣମାନେ ଆମର ଏଇ ସରକାରୀ କାର୍ଯ୍ୟରେ ବାଧା କାହିଁକି ଉତ୍ପନ୍ନ କରୁଛନ୍ତି, ଏହା ତ ଆପଣମାନଙ୍କଠାରୁ ଆଶା କରାଯାଉନି ଯେ କୌଣସି ଭଦ୍ର ବ୍ୟକ୍ତି କୌଣସି ସରକାରୀ କାର୍ଯ୍ୟରେ ବାଧା ଉତ୍ପନ୍ନ କରିବ। ଯେପରି ପୋଲିସ ଲୋକମାନେ ଭାବିଥାନ୍ତି, ତାଙ୍କୁ ଯଦି କେହି କାର୍ଯ୍ୟରେ ବାଧା ହେବ ସେମାନେ ଭାବିଥାନ୍ତି ନା ଆମେ ସମସ୍ତଙ୍କୁ ବାନ୍ଧିକରି ନେଇଯାଇପାରିବୁ, ତେଣୁ ତାଙ୍କ କାର୍ଯ୍ୟରେ କେହି ବାଧା ଦେଇପାରିବେ। ତେଣୁ ଯମଦୂତମାନେ ଠିକ୍ ସେହିପରି ଭାବୁଛନ୍ତି ଯେ ଆମେ ଯେକୌଣସି ବ୍ୟକ୍ତିକୁ ବାନ୍ଧିକରି ଯମରାଜଙ୍କ ନିକଟକୁ ନେଇଯାଇପାରିବୁ, ସେ ଯମଦୂତଙ୍କର ପୋଲିସ ବାହିନୀ ଯମଦୂତମାନେ ଯମରାଜଙ୍କର। ତେଣୁ ସେମାନେ ବିଷ୍ଣୁତମାନଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଆପଣମାନେ ଆମକୁ ଏ ସରକାରୀ କାର୍ଯ୍ୟରେ କାହିଁକି ବାଧା ଉତ୍ପନ୍ନ କରୁଛନ୍ତି, ଅଜାମିଳ ପାପୀ ବ୍ୟକ୍ତି, ତେଣୁ ପାପ କରିକି ଆମେ ତାକୁ ଯମରାଜଙ୍କ ନିକଟକୁ ନେଉଛୁ ବିଚାର କରିବା ପାଇଁ, ତାର ବିଚାର ହେବ, ସେ ଦଣ୍ଡ ପ୍ରାପ୍ତ ହେବ, ତେଣୁ ଆପଣମାନେ କାହିଁକି ବାଧା ସୃଷ୍ଟି କରୁଛନ୍ତି। ସେତେବେଳେ ବିଷ୍ଣୁତମାନେ ଯମଦୂତମାନଙ୍କୁ ପ୍ରଶ୍ନ କରୁଛନ୍ତି, କହୁଛନ୍ତି ଯେ ତୁମେ ସବୁ ଧର୍ମରାଜଙ୍କର ଦୂତ, ତେଣୁ ଧର୍ମରାଜଙ୍କର ଦୂତ ହିସାବରେ ତୁମେମାନେ ଜାଣିବା ଉଚିତ ଯେ ପ୍ରକୃତ ଧର୍ମ କ'ଣ ଆଉ ଅଧର୍ମ କ'ଣ। ତା ଯଦି ତୁମେ ଜାଣିନ ତାହେଲେ ତୁମେ ସବୁ ଧର୍ମରାଜଙ୍କର ଦୂତ ହେବା ପାଇଁ ଯୋଗ୍ୟ ନୁହଁ। ବିଷ୍ଣୁଦୂତମାନେ ଏକଥା କହୁଛନ୍ତି ଯମଦୂତମାନେ, ତେଣୁ ସେମାନେ ପ୍ରଶ୍ନ କରୁଛନ୍ତି ତୁମେ କୁହ ଯେ ପ୍ରକୃତରେ ଧର୍ମ କ'ଣ ଏବଂ ଅଧର୍ମ କ'ଣ। ତେଣୁ ଯମଦୂତମାନେ ଯାହା ଶ୍ରବଣ କରିଥିଲେ ବିଷ୍ଣୁ ଯମରାଜଙ୍କ ନିକଟରୁ ସେମାନେ ତାର ଉତ୍ତରରେ କହୁଛନ୍ତି ବେଦ ପ୍ରଣିହିତ ଧର୍ମ ଅଧର୍ମ ତତ୍ ବିପର୍ଯ୍ୟୟ, ଯେ ବେଦରେ ବେଦ ଅର୍ଥାତ୍ ଜ୍ଞାନ, ଏବଂ ବେଦର ଜ୍ଞାନ ଭଗବାନଙ୍କ ନିକଟରୁ ଆସୁଛି, ତେଣୁ ବେଦରେ ସେହି ଧର୍ମର କଥା କୁହାଯାଇଛି ଯେ ବ୍ୟକ୍ତିକୁ କେଉଁ ଧର୍ମ ଆଚରଣ କରିବା କଥା, ତେଣୁ ବେଦ ପ୍ରଣିହିତ ଧର୍ମ, ବେଦରେ ଭଗବାନଙ୍କର ସବୁ ନିର୍ଦ୍ଦେଶମାନ ସବୁ ଲିପିବଦ୍ଧ ହୋଇଛି। ତେଣୁ ଯମଦୂତମାନେ କହୁଛନ୍ତି ଯେ ବେଦରେ ଯେଉଁ ନିର୍ଦ୍ଦେଶ ଭଗବାନଙ୍କର ରହିଛି ତାକୁ ପାଳନ କରିବା ହିଁ ଧର୍ମ, ଏବଂ ଅଧର୍ମ ତତ୍ ବିପର୍ଯ୍ୟୟ, ଯେଉଁମାନେ ବେଦ ନିର୍ଦ୍ଦେଶକୁ ପାଳନ କରିନଥାନ୍ତି ସେମାନେ ଅଧର୍ମ ଆଚରଣ କରିଥାନ୍ତି। ତେଣୁ ବିଷ୍ଣୁତମାନେ କହୁଛନ୍ତି ଯେ ତୁମେ ଯାହା କହୁଛ ବେଦ ନିର୍ଦ୍ଦେଶ ତା ଧର୍ମ, କିନ୍ତୁ ତୁମେ ପରମ ଧର୍ମ ବିଷୟରେ କିଛି ଜାଣିନା, ଏହା ଧର୍ମ, ବେଦର ଆଦେଶକୁ ପାଳନ କରିବା ହେଉଛି ଧର୍ମ, କିନ୍ତୁ ବେଦର ଆଦେଶର ଉର୍ଦ୍ଧ୍ୱରେ ଆଉ ଗୋଟିଏ ଧର୍ମ ରହିଛି ଯାହାକି ପରମ ଧର୍ମ, ଶ୍ରେଷ୍ଠ ଧର୍ମ, ସେ ବିଷୟରେ ତୁମର ଜ୍ଞାନ ନାହିଁ। ଯେପରି ଭଗବାନ କୃଷ୍ଣ ଅର୍ଜୁନଙ୍କୁ ଗୀତାରେ କହୁଛନ୍ତି ତ୍ରୈଗୁଣ୍ୟ ବିଷୟାନ୍ ବେଦା ନିସ୍ତ୍ରୈଗୁଣ୍ୟ ଭବାର୍ଜୁନ, ଭଗବାନ କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ହେ ଅର୍ଜୁନ ଏହି ବେଦରେ ତିନି ଗୁଣ ତ୍ରୈଗୁଣ୍ୟ ବିଷୟ, ତିନି ଗୁଣର କଥା ଉଲ୍ଲେଖ ରହିଛି, ଅର୍ଥାତ୍ ତିନି ଗୁଣ ହେଲା ସତ୍ତ୍ୱ ରଜ ଏବଂ ତମ। ତେଣୁ ଯେଉଁ ବ୍ୟକ୍ତିମାନେ ସତ୍ତ୍ୱ ଗୁଣରେ ରହିଛନ୍ତି, ଯେଉଁମାନେ ରଜ ଗୁଣରେ ରହିଛନ୍ତି ଏବଂ ଯେଉଁମାନେ ତମ ଗୁଣରେ ରହିଛନ୍ତି, ସେମାନଙ୍କ ପାଇଁ ବେଦରେ ସବୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ କିପରି ଆଚରଣ କରିବେ, ସେମାନଙ୍କର କର୍ତ୍ତବ୍ୟ କ'ଣ, ସେମାନେ କିପରି ଧର୍ମ ଅନୁଷ୍ଠାନ କରିବେ, ସେ କଥାରେ ବେଦରେ କୁହାଯାଇଛି। କିନ୍ତୁ ଭଗବାନ କୃଷ୍ଣ ଅର୍ଜୁନ କହୁଛନ୍ତି ଯେ ବେଦର ବିଷୟବସ୍ତୁ ଏଇ ତିନି ଗୁଣ ଉପରେ ଆଧାରିତ, ତୁମେ ଏଇ ତିନି ଗୁଣକୁ ଅତିକ୍ରମ କରି ନିସ୍ତ୍ରୈଗୁଣ୍ୟ ଭାବ, ଅର୍ଥାତ୍ ତିନି ଗୁଣର ଉର୍ଦ୍ଧକୁ ଯାଅ। ତିନି ଗୁଣର ଉର୍ଦ୍ଧକୁ ଯିବାର ଅର୍ଥ ହେଲା ଯେ ଶୁଦ୍ଧ ସତ୍ୱ ସ୍ତରକୁ ଯିବା। କାରଣ ଏ ଭୌତିକ ସଂସାରରେ ସତ୍ୱ ସ୍ତର ହେଉଛି ସବୁଠାରୁ ଉଚ୍ଚତମ ସ୍ତର, କିନ୍ତୁ ଏ ତିନି ସ୍ତରର ଉର୍ଦ୍ଧକୁ ଯିବାର ଅର୍ଥ ହେଲା ଶୁଦ୍ଧ ସତ୍ୱ ସ୍ତର, ଯେଉଁ ସ୍ତରରେ ଭଗବାନ ଅନୁଭୂତ ହୁଅନ୍ତି ଶୁଦ୍ଧ ସତ୍ୱ ସ୍ତରରେ। ଯେପର୍ଯ୍ୟନ୍ତ ବ୍ୟକ୍ତି ତିନି ଗୁଣ ମଧ୍ୟରେ ରହିଥିବ ସେ ଭଗବାନଙ୍କୁ ଅନୁଭବ କରିପାରିବ ନାହିଁ, ସେ କେବଳ ତିନି ଗୁଣର ଉର୍ଦ୍ଧକୁ ଗଲେ ଭଗବାନଙ୍କର ଅନୁଭବ କରିପାରିବ। ତେଣୁ ଭଗବାନ କୃଷ୍ଣ ଅର୍ଜୁନ କହୁଛନ୍ତି ତ୍ରୈଗୁଣ ବିଷୟାନ ବେଦ ନିତ୍ରୈଗୁଣ୍ୟ ଭଗବାନ, ସେ ଅର୍ଜୁନ ଏ ବେଦର ବିଷୟବସ୍ତୁ ଏହି ତିନି ଗୁଣ ଉପରେ ଆଧାରିତ, ତେଣୁ ତୁମେ ତାର ଉର୍ଦ୍ଧକୁ ଯାଅ ନିତ୍ରୈଗୁଣ୍ୟ ଭବ, ଅର୍ଥାତ୍ ତୁମେ ଏହି ବେଦ ଧର୍ମ ଠାରୁ ଉଚ୍ଚତମ ଧର୍ମ ଯାହାକି ପରମ ଧର୍ମ ବା ଶ୍ରେଷ୍ଠ ଧର୍ମ ବୋଲି କୁହାଯାଏ ସେ ଧର୍ମର ଅନୁଷ୍ଠାନ କର। ତାହେଲେ ସେ ପରମ ଧର୍ମ କ'ଣ, ଶ୍ରେଷ୍ଠ ଧର୍ମ କ'ଣ, ଯାହାକି ବେଦ ଧର୍ମ ଠାରୁ ମଧ୍ୟ ଉର୍ଦ୍ଧରେ। ତେଣୁ ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ସେ ଶ୍ରେଷ୍ଠ ଧର୍ମ ବା ପରମ ଧର୍ମ ହେଉଛି ସବୈ ପୁଂସା ପର ଧର୍ମ ଯତ ଭକ୍ତି ଅଧକ୍ଷେ ଅହେତୁକି ଅପ୍ରତିହତା ଜଗାତ୍ମା ସୁପ୍ରସିଦ୍ଧି। ସେ ସମସ୍ତ ଧର୍ମ ମଧ୍ୟରେ ପରମ ଶ୍ରେଷ୍ଠ ଧର୍ମ ହେଉଛି ଭଗବାନ ଅଧକ୍ଷଙ୍କର ଭକ୍ତି। ଭଗବାନ କୃଷ୍ଣ ତାଙ୍କର ଭକ୍ତି ହେଉଛି ପରମ ଧର୍ମ। ଯେଉଁମାନେ ଭଗବାନ କୃଷ୍ଣଙ୍କର ଭକ୍ତି ଆଚରଣ କରିଥାନ୍ତି ସେମାନେ ପରମ ଧର୍ମ ବା ଶ୍ରେଷ୍ଠ ଧର୍ମର ଆଚରଣ କରିଥାନ୍ତି, ଯାହାକି ଏ ବେଦର ତିନି ଗୁଣର ଉର୍ଦ୍ଧ୍ୱରେ।